ଏବେ କୌଣସି ବି ତହସିଲ କିମ୍ବା ଜିଲ୍ଲା ନ୍ୟାୟାଳୟରେ ଦାୟର ନିଜର ମକଦ୍ଦମାର ସୂଚନା ସହଜରେ ପାଆନ୍ତୁ,
ଯେପରିକି କେସ୍ର ପରବର୍ତ୍ତୀ ତାରିଖ, ଅର୍ଡର କିମ୍ବା ତର୍କସୂଚୀ।
ଆଜି ହିଁ ଆପ୍ ଷ୍ଟୋରରୁ ଇ କୋର୍ଟ ସର୍ଭିସେସ୍ ମୋବାଇଲ ଆପ୍ ଡାଉନଲୋଡ କରନ୍ତୁ କିମ୍ବା ecourt.gov.in ରେ ଲଗ୍ ଇନ୍ କରନ୍ତୁ।
ଏହା ସହିତ ସମ୍ବନ୍ଧିତ କୋର୍ଟ ରେଜିଷ୍ଟ୍ରିରେ ନିଜର ମୋବାଇଲ ନମ୍ବର କିମ୍ବା ଇମେଲ ରେଜିଷ୍ଟର କରନ୍ତୁ।
ଇ କୋର୍ଟ ପରିଯୋଜନା ଭାରତର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ତଥା ସର୍ବୋଚ୍ଚ ନ୍ୟାୟାଳୟର ଇ କମିଟିର ଅନନ୍ୟ ପଦକ୍ଷେପ।